आकाशवाणी। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଶାସନିକ ସେବା ଦିବସ ଅବସରରେ ସମସ୍ତ ପ୍ରଶାସନିକ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଶାସନ ସ୍ୱଚ୍ଛତା ଏବଂ ନବସୃଜନ କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରୁଛି ଭାରତ, କହିଲେ ପ୍ରଧାନମନ୍ତ୍ରୀ। ମହାକାଶରେ ଦୁଇଟି ଉପଗ୍ରହର ପୁଣି ଥରେ ସଂଲଗ୍ନ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ କଲା ଇସ୍ରୋ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି ବିଜେପି। ଚାରିଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଶାସନିକ ସେବା ଦିବସ ଅବସରରେ ସମସ୍ତ ପ୍ରଶାସନିକ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ଜନସେବା, ନୀତି ନିର୍ଦ୍ଧାରଣ ଏବଂ ଏହାର କାର୍ଯ୍ୟକାରିତାରେ ପ୍ରଶାସନିକ କର୍ମଚାରୀଙ୍କ ଭୂମିକା ନାଗରିକଙ୍କ କଲ୍ୟାଣ ଏବଂ ଦେଶର ବିକାଶକୁ ଆଗକୁ ନେଇଛି। ରାଷ୍ଟ୍ରପତି କହିଛନ୍ତି, ଦେଶକୁ ଏହାର ଲକ୍ଷ୍ୟ ହାସଲ କରିବା ଏବଂ ପ୍ରଭାବଶାଳୀ ଶାସନରେ ନୂତନ ମାନଦଣ୍ଡ ପ୍ରତିଷ୍ଠା କରିବାରେ ସରକାରୀ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସରକାର ଦେଶରେ ସାମଗ୍ରିକ ବିକାଶ ସୁନିଶ୍ଚିତ କରିଥିବାରୁ ଗତ 10 ବର୍ଷ ମଧ୍ୟରେ ଭାରତ ପ୍ରଭାବଶାଳୀ ପରିବର୍ତ୍ତନ ଦେଖିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ନୂଆଦିଲ୍ଲୀରେ 17ତମ ପ୍ରଶାସନିକ ସେବା ଦିବସ ଅବସରରେ ପ୍ରଶାସନିକ ଅଧିକାରୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ସାମଗ୍ରିକ ବିକାଶର ଅର୍ଥ ହେଉଛି ପ୍ରତ୍ୟେକ ଘରକୁ ସ୍ୱଚ୍ଛ ଜଳ, ପ୍ରତ୍ୟେକ ପିଲାକୁ ଗୁଣାତ୍ମକ ଶିକ୍ଷା, ପ୍ରତ୍ୟେକ ଉଦ୍ୟୋଗୀଙ୍କୁ ଆର୍ଥିକ ସୁବିଧା ଏବଂ ପ୍ରତ୍ୟେକ ଗାଁକୁ ଡିଜିଟାଲ୍ ଅର୍ଥନୀତିର ଲାଭ ଯୋଗାଇଦେବା। ଶ୍ରୀ ମୋଦି କହିଛନ୍ତି, ପ୍ରକୃତ ବିକାଶ ଛୋଟ ଛୋଟ ପରିବର୍ତ୍ତନ ବିଷୟରେ ନୁହେଁ, ବରଂ ବୃହତ୍ ଓ ଅର୍ଥପୂର୍ଣ୍ଣ ପ୍ରଭାବକୁ ବୁଝାଏ। ଦେଶର ଯୁବବର୍ଗ, କୃଷକ ଏବଂ ମହିଳାଙ୍କ ସ୍ୱପ୍ନ ଶିଖରରେ ପହଞ୍ଚିଛି ବୋଲି କହିବା ସହ ସେମାନଙ୍କର ଆକାଂକ୍ଷା ପୂରଣ କରିବା ପାଇଁ ଅସାଧାରଣ ଗତିର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
2014 କେ ବାଦ ସେ ଦେଶ ମେଁ ବ୍ୟବସ୍ଥା ପରିବର୍ତ୍ତନ କା ଏକ ବହୁତ ବଡ଼ା ମହାୟଜ୍ଞ ଶୁରୁ ହୁଆ ହେ। हम इस तेज स्पीड के साथ खुद को तेजी से ढाल रहे हैं। आज भारत की एस्पिरेशनल सोसाइटी, भारत के युवा, भारत के किसान, भारत की महिलाएं, उनके सपनों की उड़ान आज जिस ऊंचाई पर है वो वाकई अभूतपूर्व है।
ଶ୍ରୀ ମୋଦି କହିଛନ୍ତି, ଭାରତ ଶାସନ ସ୍ୱଚ୍ଛତା ଏବଂ ନବସୃଜନ କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରୁଛି। ଗତ ଏକ ଦଶନ୍ଧି ମଧ୍ୟରେ ଭାରତରେ ବଡ଼ ପରିବର୍ତ୍ତନ ଆସିଛି ଏବଂ ଦେଶ ଏବେ କେବଳ ଅଭିବୃଦ୍ଧି ଉପରେ ଧ୍ୟାନ ଦେଉନାହିଁ, ବରଂ ଶାସନ ସ୍ୱଚ୍ଛତା ଓ ନବସୃଜନ କ୍ଷେତ୍ରରେ ନୂତନ କୀର୍ତ୍ତିମାନ ସ୍ଥାପନ କରୁଛି।
ପିଛଲେ 10 ସାଲୋ ମେଁ ଭାରତ ନେ କୈ ଟ୍ରାନ୍ସଫର୍ମେଟିଭ ବଦଲାଓ କରକେ ଦିଖାଏ ହେ। ଉପଲବ୍ଧିଓ କି ନଇ ଉଚାଇ କୋ ଛୁଆ ହେ। ଭାରତ ଆଜ ସିର୍ଫ ଗ୍ରୋଥ କି ବଜହ ସେ ନହିଁ ଜାନା ଜା ରହା, बल्कि गवर्नेंस, ट्रांसपेरेंसी और इनोवेशन के बेंचमार्क आज भारत सेट कर रहा। G20 प्रेसिडेंसी भी इसका एक उदाहरण है।
आकांक्षी जिला कार्यक्रम विषय में प्रधानमंत्री कहते, यह पदक्षेप मध्यम देश के विभिन्न स्थान में स्वास्थ्य, सामाजिक विकास और मौलिक भित्तिभूमि प्रमुख सूचकांक अभूतपूर्व परिवर्तन देखा मिलू। से कहते लोकों पाखे केतजे योजनागुड़िक पहुंचीपार और प्रभावशाड़ी होपार ता शासन गुणवत्ता उपर निर्भर कै। प्रधानमंत्री कहते सरकार आज जो नीति प्रस्तुत करपत्ति आगामी 1000 ବର୍ଷ पर एक दृढ़ भविष्य गठन करने को ବୈଷୟିକ ଜ୍ଞାନକୌଶଳ ଯୁଗରେ ଶାସନ ବ୍ୟବସ୍ଥା ପରିଚାଳନା ସହ ସମ୍ଭାବନାକୁ ବହୁଗୁଣିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ତାଙ୍କ ଅଭିଭାଷଣରେ ଶ୍ରୀ ମୋଦି କହିଛନ୍ତି, ପରିବର୍ତ୍ତନଶୀଳ ସମୟରେ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବା ଆବଶ୍ୟକ।
हम आज जिन नीतियों पर काम कर रहे हैं, जो निर्णय ले रहे हैं, वो 1000 साल का भविष्य तय करने वाले हैं। हमारे शास्त्रों में कहा गया है, जैसे एक चक्र से रथ नहीं चल सकता है, उसी प्रकार बिना मेहनत के सिर्फ भाग्य के भरोसे ସଫଳତା ନାହିଁ ମିଳିତି।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜିଲ୍ଲାର ସାମଗ୍ରିକ ବିକାଶ, ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଏବଂ ସରକାରୀ କର୍ମଚାରୀଙ୍କ ନବସୃଜନ ପାଇଁ ଅଧିକାରୀମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ଶ୍ରୀ ମୋଦି ଏହି ଅବସରରେ 2ଟି ଇ ବୁକ୍ ଉନ୍ମୋଚନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରୋମାନ କ୍ୟାଥୋଲିକ୍ ଚର୍ଚ୍ଚର 266ତମ ପୋପ୍ ଫ୍ରାନ୍ସିସ୍କର ଆଜି 88 ବର୍ଷ ବୟସରେ ପରଲୋକ ଘଟିଛି। ବିଶ୍ୱର ସର୍ବବୃହତ୍ ଖ୍ରୀଷ୍ଟିଆନ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ 2013 ମସିହାରେ ଭାଟିକାନ୍ ସିଟିରେ ପୋପ୍ ଭାବେ ଆଧ୍ୟାତ୍ମିକ ଧର୍ମଗୁରୁ ହୋଇଥିଲେ। ଗତକାଲି ଇଷ୍ଟର ରବିବାର ଦିନ ଲୋକମାନଙ୍କୁ ସଂକ୍ଷିପ୍ତ ସାର୍ବଜନୀନ ଦର୍ଶନ ଦେଇଥିଲେ। ଗତ କିଛିଦିନ ଧରି ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖାଦେବା ପରେ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋକୁ ଆଜି ଆଉ ଏକ ସଫଳତା ମିଳିଛି। ଇସ୍ରୋ ଦ୍ୱାରା ଦ୍ୱିତୀୟ ଥର ପାଇଁ ମହାକାଶରେ 2 ଉପଗ୍ରହର ସଂଲଗ୍ନ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଥିବା କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ସିଂହ କହିଛନ୍ତି ଆସନ୍ତା 2 ସପ୍ତାହ ମଧ୍ୟରେ ଏ ନେଇ ଅଧିକ ପରୀକ୍ଷଣ କରାଯିବାର ଯୋଜନା ରହିଛି। ମିଶନ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ସ୍ପାଡେକ୍ସ ଅଧୀନରେ ପିଏସ୍ଏଲ୍ଭି C60 ମିଶନକୁ ଗତବର୍ଷ December 30 ଉତ୍କ୍ଷେପଣ କରାଯାଇଥିଲା। ପରେ ଚଳିତ ବର୍ଷ January 16 ସକାଳ 6:20 ପ୍ରଥମ ଥର ପାଇଁ 2 ଉପଗ୍ରହକୁ ସଫଳତାର ସହ ଯୋଡ଼ା ଯାଇଥିଲା ଏବଂ ଗତମାସ 13 ସକାଳ 9:20 ସଫଳତାର ସହ ଅଲଗା କରାଯାଇଥିଲା। ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଆମେରିକା ଗସ୍ତ ସମୟରେ ନିର୍ବାଚନ କମିଶନଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ବିଜେପି ସମାଲୋଚନା କରିଛି। ଶ୍ରୀ ଗାନ୍ଧି ବିଦେଶରେ ଭାରତୀୟ ଗଣତନ୍ତ୍ରକୁ ବଦନାମ କରିବାକୁ ଚେଷ୍ଟା କରୁଥିବା ବିଜେପି କହିଛି। ଗତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟକୁ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ସମାଲୋଚନା କରି କହିଛନ୍ତି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ଏହାର ସହଯୋଗୀମାନେ କେଉଁ ବୁଝାମଣା କରି ବିଜୟ ହାସଲ କରିଛନ୍ତି କଂଗ୍ରେସ ନେତା ତାହାର ଉତ୍ତର ଦେବା ଉଚିତ। 2024 ଲୋକସଭା ନିର୍ବାଚନରେ ବିଜେପି 240 ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର 69 ଆସନରେ ବିଜୟୀ ହୋଇଥିଲା। ତଥାପି କଂଗ୍ରେସ ଏହାକୁ ବିଜେପି ପାଇଁ ପରାଜୟ ବୋଲି ଦାବି କରିଥିବା ସେ କହିଛନ୍ତି। ଭାରତରେ ଅବାଧ ଓ ନିରପେକ୍ଷ ନିର୍ବାଚନ ବ୍ୟବସ୍ଥା ଥିବାରୁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପାତ୍ର କହିଛନ୍ତି। ସେ କହିଛନ୍ତି ବିଦେଶରେ ଭାରତକୁ ଅପମାନିତ କରୁଥିବା ରାହୁଲ ଗାନ୍ଧି ମନେ ରଖିବା ଉଚିତ ଯେ ନ୍ୟାସନାଲ୍ ହେରାଲ୍ଡ ମାମଲାରେ ଦୁର୍ନୀତି ଅଭିଯୋଗରେ ସେ ସମ୍ମୁଖୀନ ହୋଇଛନ୍ତି ଏବଂ 50,000 ମୁଚାଲିକାରେ ଜାମିନରେ ଅଛନ୍ତି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ 4-ଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଥିଲେ। ଆମେରିକା ଉପରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଜେଡି ଭାନ୍ସଙ୍କ ସହ ଉଷା ଭାନ୍ସ ଏବଂ ଆମେରିକା ପ୍ରଶାସନର ବରିଷ୍ଠ ସଦସ୍ୟମାନଙ୍କୁ ନେଇ ଏକ ଦଳ ଭାରତ ଗସ୍ତରେ ଆସିଛନ୍ତି। ଆଜି ସନ୍ଧ୍ୟାରେ ଆମେରିକା ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ। ଏହାବ୍ୟତୀତ ସେ ଆଜି ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିବା ସହ ଜୟପୁର ଓ ଆଗ୍ରା ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ଅଗ୍ରଗତି ଏବଂ ଭାରତ ଆମେରିକା ଦ୍ୱିପାକ୍ଷିକ କାର୍ଯ୍ୟକ୍ରମଗୁଡ଼ିକର ଏହି ଅବସରରେ ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଗତ February 13 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ସମୟରେ ମିଳିତ ବିବୃତ୍ତି ଜାରି କରି ଉଭୟ ପକ୍ଷ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ବିକାଶ ଉପରେ ମତ ରଖିଥିଲେ। ଇରାନ୍ର ଉପ ବୈଦେଶିକ ମନ୍ତ୍ରୀ କାଜିମ୍ ଘରିବାବାଦୀ କହିଛନ୍ତି ଆମେରିକା ସହ ପରୋକ୍ଷ ଆଲୋଚନାରେ ଇରାନ୍ କୂଟନୈତିକ ପ୍ରକ୍ରିୟାରେ କୌଣସି ବିଳମ୍ବ ଚାହୁଁନାହିଁ। ଗତକାଲି ତେହେରାନ୍ରେ ସଂସଦର ଜାତୀୟ ସୁରକ୍ଷା ଓ ବୈଦେଶିକ ନୀତି କମିଟିର ସଦସ୍ୟମାନଙ୍କ ସହ ହୋଇଥିବା ବୈଠକରେ ସେ ଏହା କହିଛନ୍ତି। ସେ କହିଛନ୍ତି ତେହେରାନ୍ ଏବଂ ୱାଶିଂଟନ୍ ଗତକାଲି ଇଟାଲୀର ରାଜଧାନୀ ରୋମ୍ରେ ଦ୍ୱିତୀୟ ପର୍ଯ୍ୟାୟ ପରୋକ୍ଷ ଆଲୋଚନାରେ ସାମଗ୍ରିକ ଢାଞ୍ଚା ଉପରେ ଆଲୋଚନା ସହିତ ସହମତି ପ୍ରକାଶ କରିଥିଲେ। ଉପବୈଦେଶିକ ମନ୍ତ୍ରୀ କହିଛନ୍ତି ଇରାନ୍ ଉପରେ ସମସ୍ତ ପ୍ରତିବନ୍ଧକ ଏଭଳି ଭାବରେ ହଟାଯିବା ଉଚିତ ଯାହା ସେଠାକାର ଲୋକମାନଙ୍କୁ ଅର୍ଥନୈତିକ ଭାବେ ଲାଭାନ୍ୱିତ କରିବ ଏବଂ ତେହେରାନ୍ ୟୁରାନିୟମ୍ ସମୃଦ୍ଧ କରିବାର ଅଧିକାର ଉପରେ ଆଲୋଚନା କରିବ ନାହିଁ। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ସନ୍ଧ୍ୟା 7:30 ଖେଳାଯିବ। ଗତକାଲି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ ହୋଇଛି। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ମୁମ୍ବାଇ 9 ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା। ଗତକାଲିର ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 7 ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଶାସନିକ ସେବା ଦିବସ ଅବସରରେ ସମସ୍ତ ପ୍ରଶାସନିକ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଶାସନ ସ୍ୱଚ୍ଛତା ଏବଂ ନବସୃଜନ କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରୁଛି ଭାରତ, କହିଲେ ପ୍ରଧାନମନ୍ତ୍ରୀ। ମହାକାଶରେ 2 ଉପଗ୍ରହର ପୁଣିଥରେ ସଂଲଗ୍ନ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ କଲା ଇସ୍ରୋ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି ବିଜେପି। 4-ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ। ପୋପ୍ ଫ୍ରାନ୍ସିସ୍କର 88 ବର୍ଷ ବୟସରେ ପରଲୋକ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।